ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ସଦା ପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି ଓ ନଈ ପଡ଼ିବା ଲୋକଙ୍କୁ ଉଠାନ୍ତି। ହେ ସଦାପ୍ରଭୁ, ତୁମ୍ଭେ ମୃତ୍ୟୁରୁ ମୋହର ପ୍ରାଣ ଓ ଲୋତକରୁ ମୋହର ଚକ୍ଷୁ ଓ ଝୁଣ୍ଟି ପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଅଛ। ନିରାଶାରେ ଯୀଶୁ ତୋର ଆଶା, ସେ କା ତୋର ଚିର ସଖା। ହଜି ଯାଏ ଯେବେ ରାହା, ଯୀଶୁ ହି ଏକା ସହାରା। ହଜି ଯାଏ ଯେବେ ରାହା, ଯୀଶୁ ହି ଏକା ସହାରା।
ଜୀବନର ପଥ ପରେ सुस्थिर से उत्तम पालक तर लभिबु प्रचुर अनंत जीवन समर्पिले तोर मन जीसु पद तले सदा तु सुस्थिर से उत्तम पालक तोर लभिबु प्रचुर अनंत जीवन समर्पिले तोर मन
नमस्कार प्रिय श्रोता, सजना पत्र रस और सोरिष तेल को उषुम कर कान में पकाइले कान बिंधा भल होइथाए। कागेजी लेंबू रस को कान में पकाइले कान टणा भल हुए। कंचा रसुण पकाइले कान टणा भल हुए। कृष्ण तुलसी रस दुई बा तीन टोपा कान में पकाइले कान बिंधा भल हुए। समपरिमाणरे शुंठि हेंगु धनिया को बाटी सोरिष तेल रे फुटाई छाणे से ही तेल को कान रे पकाइले कर्णबधि रता कर्णशूल कर्णस्राव आदि भल होइथाए। कुर्मी कसिर शूल खांटी सोरिष तेल को दैनिक नैश्य नेले शीर शूल भल हुए। कुकुर कामुड़ा विष अन्य कौनसी गोटे कुकुर रूम को गोटे पाचिला कदली रे पुराई खाइबा को देले कुकुर विष दूर होइथाए। बाघ छाल खंडे पोड़ी ताहार भस्म को पाचिला कदली रे भरी खाइले कुकुर विष नष्ट होइथाए। कल रात पत्र रस दुई बा तीन चमच पीब ओ क्षतरे लगाइब। जदि एहिपरि करिब कुकुर कामुड़ा विषरु आपण माने दूर होइ परिबे। खास सीजा अलुअकु चोपा छोड़ाई ताहा सहित पिपिली गुंड मिसाई खाइले खास श्वास जक्ष आदि भल हुए। तुलसी पत्र रसरे पिपली गुंड मुह मिसाई खाइले खास कफ धूर होइथाए। करंज फूल को सूतारे गंथी माला करी छुआंक बेकरे बांधिले समस्त प्रकारर खास भल हुए। तुलसी पत्र को धोई छाईरे सुखाई ता करी चा करी पीले खास भल हुए। पाचिला कदली रे गोल मरीच गुंड मिसाई खाइले खास भल हुए। एक भाग जड़ा तेल चारि भाग सफा रुणी पत्र रस पान कले खास खप भल होइथाए। सुखिला खास तेल मीठा सेउ दिन को दुई तीन टा छ दिन खाइले उपशम मिलिथाए। कटा घा कटा घारे दूधरस देई कणा पट्टी बांधिले रक्तस्राव बंद होइथाए। विशल्यकरणी रस ओ बटा पत्र को कटा घारे लगाइब। गेंटु पत्र रस को गलाइब। खांटी मुह कटा घारे लगाई पट्टी बांधिब। जदि एहिपरि करिब ତାହେଲେ କଟା ଗାହାଟା ଭଲ ହୋଇଯାଇପାରିବ। ପ୍ରିୟ ଶ୍ରୋତା, ଯଦି ଏହି ଠିପନ ଗୁଡ଼ାକ ଆପଣଙ୍କ ପରିବାରରେ ସାହାଯ୍ୟ କରୁଅଛି ତାହେଲେ ଆମେ ବହୁତ ଖୁସି। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ପରମ ପିତା ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ। ଆପଣଙ୍କୁ ଶତ୍ରୁ ଶୟତାନ ସବୁକିଛି ରୋଗ କ୍ଲେଶ ଦୁଃଖରୁ ଦୂରେଇ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ଆଶିଷ, ତାହାଙ୍କ ମଙ୍ଗଳ ଆଉ ତାହାଙ୍କ କୃପା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ପ୍ରସ୍ତୁତିର ଦିନ। ପ୍ରିୟ ଶ୍ରୋତା, ଯୀଶୁଙ୍କର ମୃତ୍ୟୁ ପୂର୍ବରୁ ଯୀଶୁ ଶେଷ ଥର ପାଇଁ ଶିଷ୍ୟମାନଙ୍କ ସହିତ ସମୟ ବିତାଇଲେ। ଯୀଶୁ ସେମାନଙ୍କୁ ଏକୁଟିଆ କରି ଛାଡ଼ିଦେବେ ବୋଲି ପ୍ରତିଜ୍ଞା କଲେ। ସେମାନଙ୍କ ସେବା କାର୍ଯ୍ୟ ସମୟରେ ତାଙ୍କ ସହିତ କରିବା ପାଇଁ ଜଣେ ସାହାଯ୍ୟକାରୀ ସ୍ୱାନ୍ତନକାରୀଙ୍କୁ ପଠାଇବା ପାଇଁ କହିଲେ। ଯୀଶୁ ଯାହା ସବୁ କହିଥିଲେ ଓ ଆଚର୍ଯ୍ୟ କାର୍ଯ୍ୟ କରିଥିଲେ ସେସବୁକୁ ପବିତ୍ର ଆତ୍ମା ଆସି ମନେ ପକାଇ ଦେବେ ବୋଲି ଯୀଶୁ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ, ଯାହା ଆମେ ପାଉ ଜହନ 14:26। ଏବଂ ଧର୍ମଶାସ୍ତ୍ରରେ ଥିବା ଅନେକ ସତ୍ୟ ବିଷୟ ଆବିଷ୍କାର କରିବା ପାଇଁ ସାହାଯ୍ୟ କରିବ ବା କରିବେ ତାହା ବିଷୟରେ ମଧ୍ୟ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ଯାହା ଆମେ ଜହନ 16:13 ପାଉ। ସ୍ୱର୍ଗ୍ରହଣ ଦିନ ଯୀଶୁ ଏସବୁ କଥାକୁ ଆଉ ଥରେ ମନେ ପକାଇଦେଲେ, କାରଣ ଜହନ ଦଳରେ ବାପ୍ତିସ୍ମ ଦେଲେ ସହ କିନ୍ତୁ ତୁମେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ ବୋଲି ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ। କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମେମାନେ ଶକ୍ତି ପ୍ରାପ୍ତ ହେବ ଆଉ ଜେରୁସାଲାମ ସମୂହ ବା ଜେରୁସାଲାମ ସମସ୍ତ ଯୁଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମହର ସାକ୍ଷା ଦେବ। ଏହିପରି ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ। ଜେରୁସାଲାମ ସମସ୍ତ ଯୁଦା ପ୍ରଦେଶ ଓ ସମରୀୟ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମହର ସାକ୍ଷା ଦେବ। ଏହିପରି ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ। ଜେରୁସାଲାମ, ଯୁଦା ପ୍ରଦେଶ, ସମୀରଣ ଓ ଏପରିକି ପୃଥିବୀର ଶେଷ ପର୍ଯ୍ୟନ୍ତ ସାକ୍ଷା ଦେବା ନିମନ୍ତେ ପବିତ୍ର ଆତ୍ମାଙ୍କ ଶକ୍ତି ସେମାନଙ୍କୁ ସାହାଯ୍ୟ ଦେବ। ପ୍ରିୟ ଶ୍ରୋତା, ଆମେ କଳ୍ପନା କରି ଦେଖୁଛୁ ଯେ ଏହି 10 ଦିନ ଆତ୍ମିକ ପ୍ରସ୍ତୁତ ଜୋରସାରାରେ ଭାବରେ ଦିଆଯାଇଅଛି। 10 ଦିନ ଭିତରେ ଶିଷ୍ୟମାନେ ଶିଶୁଙ୍କ ଶିକ୍ଷା ଦୀକ୍ଷା ତାଙ୍କର କାର୍ଯ୍ୟ ବିଷୟରେ ସାକ୍ଷା ଦେବା ଗୋଟିଏ ପ୍ରକାର ଧ୍ୟାନର ସମୟ ପଡ଼ିଥିଲା। ସେମାନେ ଏକ ଚିତ୍ତରେ ପ୍ରାର୍ଥନା ବିନଷ୍ଟ ହୋଇ ରହିଲେ। ପବିତ୍ର ଆତ୍ମା ପଠାଇବା ପାଇଁ ଯୀଶୁ ଯେଉଁ ପ୍ରତିଜ୍ଞା କରିଥିଲେ ତାର ଅପେକ୍ଷାରେ ଶିଷ୍ୟମାନେ ଅପେକ୍ଷା କରୁଥିଲେ। ସେମାନେ ପ୍ରକୃତ ଅନୁତାପ କରି ନିଜ ନିଜ ହୃଦୟ ନମ୍ର କଲେ ଏବଂ ନିଜ ନିଜର ପାପ ଓ ଅବିଶ୍ୱାସ ସବୁ ମଧ୍ୟ ସ୍ୱୀକାର କଲେ। ଯୀଶୁ ଏହି ଜଗତରେ ଥିବାବେଳେ ଯେଉଁ ସବୁ ଶିକ୍ଷା ଦେଇଥିଲେ ବର୍ତ୍ତମାନ ସେସବୁର ଅର୍ଥ ଜାଣିପାରିଲେ। ସେମାନେ ଯେଉଁ ଯେଉଁ ସତ୍ୟ ବିଷୟ ସବୁ ଭୁଲି ଯାଇଥିଲେ ବର୍ତ୍ତମାନ ସେସବୁ ମାନେ ମନେ ପଡ଼ିବାରୁ ପରସ୍ପର କୁହାକୁହି ହେଲେ। ତ୍ରାଣକର୍ତ୍ତାଙ୍କୁ ଭୁଲ ବୁଝୁଥିବାରୁ ସେମାନେ ନିଜେ ନିଜକୁ ଧିକ୍କାର କଲେ। ଗୋଟିଏ ଧାଡ଼ିରେ ଚାଲିଗଲା ପରି ଗୋଟିଏ ପରେ ଗୋଟିଏ ଦୃଶ୍ୟ ତାଙ୍କ ସାମ୍ନାରେ ଅତିକ୍ରମ କରିବାର ଲାଗିଲା। ସେମାନେ ତାଙ୍କର ପରିତ୍ରାଣ ନିଷ୍ଫଳଙ୍କ ଜୀବନ ଉପରେ ଧ୍ୟାନ କରିବା ଦ୍ୱାରା ସେମାନେ ଜାଣିପାରିଲେ କୌଣସି କାର୍ଯ୍ୟ କଠିନ ନୁହେଁ, କୌଣସି ବିଷୟ ଉତ୍ସର୍ଗ କରିବା ପାଇଁ ମଧ୍ୟ କଠିନ ନୁହେଁ। ଯଦି ସେମାନେ ଯୀଶୁଙ୍କ କାର୍ଯ୍ୟକୁ ମନେ କରିଥାନ୍ତେ ତାହେଲେ କେବେ ହେଲେ କଠିନ ହୋଇନଥାନ୍ତା। ଯଦି ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ଚରିତ୍ରର ସୌନ୍ଦର୍ଯ୍ୟ ବିଷୟରେ ରକ୍ଷାନ୍ତ ଦିଅନ୍ତେ ବା ଧ୍ୟାନ ଦିଅନ୍ତେ ତାହେଲେ କୌଣସି ବିଷୟ କଠିନ ନୁହେଁ। ଯଦି ସେମାନେ ବିଗତ ଦିନ ବର୍ଷ ଯୀଶୁଙ୍କ ଶିକ୍ଷା ଠିକରେ ବୁଝି ତାଙ୍କ ଶିକ୍ଷା ପ୍ରକାରେ ଚାଲିଥାନ୍ତେ ତାହେଲେ ତାଙ୍କ ଜୀବନରେ ବହୁତ ଫରକ ଆସିପାରିନଥାନ୍ତା। କିନ୍ତୁ ସେମାନଙ୍କର ଏ ପ୍ରକାର ଭୂଇ ପାଇଁ କ୍ଷମା ଥିବାର ଜାଣି ସ୍ୱତନା ପ୍ରାପ୍ତ ହେଲେ। ଜଗତ ସମ୍ମୁଖରେ ଯୀଶୁଙ୍କୁ ଯେମିତି ବିଶ୍ୱାସ କରିବା କଥା ସେମିତି କରିନଥିବାରୁ ବର୍ତ୍ତମାନ ସେମାନେ ନିଜର ଅବିଶ୍ୱାସ ପାଇଁ ପ୍ରାୟଶ୍ଚିତ କରି ତାଙ୍କୁ ଶିକ୍ଷା ପ୍ରକାରେ କରିବା ପାଇଁ ଦୃଢ଼ ମନସ୍ଥ କଲେ। ପ୍ରିୟସୋତା, ତାଙ୍କ ମଧ୍ୟରେ ଯେଉଁ ସବୁ ପାର୍ଥକ୍ୟ ଥିଲା ତାହାକୁ ଦୂର କଲେ, କ୍ଷମତା ହାସଲ କରିବାର ଅଭିଳାଷ ଛାଡ଼ିଦେଲେ। ବର୍ତ୍ତମାନ ସେମାନେ ଖ୍ରୀଷ୍ଟିଆନ ସ୍ୱାଭାବିକତାରେ ଦୃଢ଼ ଭାବରେ ବାନ୍ଧି ହୋଇ ରହିଲେ। ଯୀଶୁଙ୍କର ସ୍ୱର୍ଗହରଣ ପରେ ଶିଷ୍ୟମାନେ ଆଧ୍ୟାତ୍ମିକ ପ୍ରସ୍ତୁତ କରୁ ସେମାନେ ପେଣ୍ଟିକସ୍ ଦିନରେ ତାର ଶିଖରକୁ ପହଞ୍ଚି ପାରିଲେ। ପ୍ରଥମ ଏହି ପାଞ୍ଚଟି ପଦସ୍ଥଳୀରୁ ଜଣାପଡ଼ୁଛି ଯେ ପବିତ୍ରାତ୍ମା ସେମାନଙ୍କ ଉପରକୁ ଆସିବା ପୂର୍ବରୁ ସେମାନେ ସମସ୍ତେ ଏକ ଚିତ୍ତରେ ନିବାସ ଥିଲେ। ପ୍ରିୟସୋତା, ପୁରାତନ ନିୟମର ମୁଖ୍ୟ ତିନୋଟି ପର୍ବ ଭିତରୁ ପେଣ୍ଟିକସ୍ ଗୋଟିଏ ମୁଖ୍ୟ ପର୍ବ ଏବଂ ଇସ୍ରାଏଲ ସବୁ ପୁରୁଷ ଲୋକଙ୍କୁ ଏହି ପର୍ବ ପାଳନ କରିବାକୁ ବାଧ୍ୟ। ଏହି ପର୍ବ ବିସ୍ତାର ପର୍ବ ପରେ 50 ଦିନ ପର୍ଯ୍ୟନ୍ତ ପାଳନ କରାଯାଏ। ଏହି ସମୟରେ ଯିହୁଦୀମାନେ ଗ୍ରୀଷ୍ମ ଋତୁରେ ଯେଉଁ ଶସ୍ୟ ଅମଳ କରିଥାନ୍ତି ତାର ପ୍ରଥମ ଫଳ ଈଶ୍ୱରଙ୍କଠାରେ ଧନ୍ୟବାଦ ରୂପେ ନୈବେଦ୍ୟ ସ୍ୱରୂପେ ଉତ୍ସର୍ଗ କରନ୍ତି। ପୁଣି ଯୀଶୁଙ୍କ ସମୟରେ ସମ୍ଭବତଃ ପେଣ୍ଟିକୋଷ୍ଟ ପର୍ବ ପାଳନ କରିବା ସଙ୍ଗେ ସଙ୍ଗେ ସିଓନ ପର୍ବତର ଯେଉଁ ଦିନ ବ୍ୟବସ୍ଥା ଦତ୍ତ ହୋଇଥିଲା ସେହି ଦିନକୁ ମଧ୍ୟ ସ୍ମରଣ କରି ପାଳନ କରାଯାଉଥିଲା। ଯଦି ଆପଣମାନେ ଯାତ୍ରା ପୁସ୍ତକ ତାର 19:1 ପଢ଼ିବେ ଏହା ଆପଣ ସ୍ପଷ୍ଟ ରୂପରେ ବୁଝିପାରିବେ। ଯୀଶୁଙ୍କ ସମ୍ବନ୍ଧରେ ଖ୍ରୀଷ୍ଟିଆନ ସମ୍ବାଦର ଈଶ୍ୱରଙ୍କ ବ୍ୟବସ୍ଥାକୁ ଗୋଟିଏ ମୁଖ୍ୟ ଅଂଶ ଭାବେ ମନେ ପକାଇବା ପାଇଁ ନିରବଚ୍ଛିନ୍ନ ଭାବରେ ଗୁରୁତ୍ୱ ରୂପେ କରାଯାଇଥିଲା। ସେମାନଙ୍କର ପରମେଶ୍ୱରଙ୍କ ବ୍ୟବସ୍ଥା ଲଙ୍ଘନ ନିମନ୍ତେ ଅନୁତାପ କରି କ୍ଷମା ଲାଭ କରିବା ପାଇଁ ଯୀଶୁଙ୍କର ମୃତ୍ୟୁ ସମସ୍ତଙ୍କୁ ସୁଯୋଗ ଦେଉଥିଲା। ଶେଷ କାଳରେ ଗୋଟିଏ ବିଷୟ ଗୁରୁତ୍ୱ ହେଲା ହୋଇ ରହିବ ତାହା ହେଉଛି ବ୍ୟବସ୍ଥା ଓ ସୁସମାଚାର। ଏଠାରେ ସାଧୁମାନଙ୍କ ଆତ୍ମ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ସେମାନଙ୍କ ପାଇଁ ଓ ଯୀଶୁଙ୍କ ପ୍ରତି ବିଶ୍ୱାସ କରନ୍ତି ସେମାନଙ୍କ ଧୈର୍ଯ୍ୟ ଆବଶ୍ୟକ ବୋଲି ପ୍ରକାଶିତ 14:12 ଆମମାନଙ୍କୁ କୁହେ। ଆହୁରି ମଧ୍ୟ ପ୍ରିୟସୋତା ଏଠି କହୁଛି ମଗା ସିନୟ ପର୍ବତରେ 10 ଆଜ୍ଞା ପ୍ରାପ୍ତ ହେଲା ପରେ ଯାହା ଯାତ୍ରା 19:16-25 ଆମେ ପାଉ ଆଉ ଏଭ୍ରି 12:18 ଆମେ ପାଉ ସେହି କାଳର ପେଣ୍ଟିକ ସମୟରେ ଅନେକ ଅସାଧାରଣ ଘଟଣା ସବୁ ଘଟିଲା ଆଉ ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅକସ୍ମାତ ଆକାରସରୁ ଆସି ଯେଉଁ ଗୃହରେ ସେମାନେ ବସିଥିଲେ ସେହି ଗୃହର ସର୍ବତ୍ର ବ୍ୟାପିଲା ଆଉ ଅଗ୍ନି ସଦୃଶ୍ୟ ଚିହ୍ନଗୁଡ଼ିକ ସେମାନଙ୍କ ଦୃଷ୍ଟି ଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା। ସେଥିରେ ସମସ୍ତେ ପବିତ୍ର ଆତ୍ମାର ପରିପୂର୍ଣ୍ଣ ହେଲେ। ପୁଣି ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ ତନ୍ତନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। ପଢ଼ନ୍ତୁ ପ୍ରେରିତ 2:2-4। ଏହି ଅଦ୍ଭୁତ ଘଟଣାର ଗୁରୁତ୍ୱ କ'ଣ ଥିଲା ପ୍ରିୟସୋତା? ପେଣ୍ଟିକଷ୍ଟ ଏକ ଆନନ୍ଦଦାୟକ ପର୍ବ। ପରମେଶ୍ୱର ଦେଇଥିବା ପ୍ରଚୁର ଶସ୍ୟ ନିମନ୍ତେ ଧନ୍ୟବାଦ ଦେବା ପାଇଁ ଯେଉଁ ଯେଉଁ ପର୍ବ ପାଳନ କରାଯାଉଅଛି ତାହାକୁ ପେଣ୍ଟିକଷ୍ଟ ପର୍ବ କୁହାଯାଏ। ବୋଧ ହୁଏ ଏଠାରେ ଶିଷ୍ୟମାନେ ମୁତ ଆଇ ହୋଇଅଛନ୍ତି ବୋଲି ମିଥ୍ୟା ଅଭିଯୋଗ ଆଣିଥିଲେ। ବିଶେଷ କରି ଈଶ୍ୱରଙ୍କ ଶକ୍ତି ବିଭିନ୍ନ ଭାଷାରେ କହିବାର ଓ ଶୁଣିବାର ଆଶ୍ଚର୍ଯ୍ୟ କ୍ରିୟା ସମଗ୍ର ରୋମ ସାମ୍ରାଜ୍ୟ ଯେତେ ସବୁ ଜିହୁଦୀ ଜେରୁସାଲମକୁ ପେଣ୍ଟିକୋଷ୍ଟ ପର୍ବ ପାଳନ କରିବା ପାଇଁ ଆସିଥିଲେ ସେଦିନ ସେମାନଙ୍କ ଯୀଶୁଙ୍କର ସମ୍ବାଦ ଶୁଣିବାକୁ ପାଇଲେ। ପୁଣି ସେମାନେ ନିଜ ନିଜ ଭାଷାରେ ଶୁଣିବାକୁ ପାଇଲେ। ପ୍ରିୟ ଶ୍ରୋତା, ବାବିଲ ଦୁର୍ଗ ନିର୍ମାଣ ସମୟରେ ନିର୍ମାଣକାରୀମାନେ ସେଠାରେ ବିଭିନ୍ନ ଅଞ୍ଚଳକୁ ଚାଲିଗଲେ ଠିକ୍ ସେମିତି ଅତି ଆଶ୍ଚର୍ଯ୍ୟ ଭାବେ ପେଣ୍ଟିକଷ୍ଟ ପର୍ବ ଯେମିତି ବିଭିନ୍ନ ଅଞ୍ଚଳକୁ ଲୋକମାନଙ୍କୁ ଆକର୍ଷଣ କରୁଥିଲା, ପୁଣି ସେହିଦିନ ଯୀଶୁ ଯେ ମସିହ ଏହି ଅନୁଗ୍ରହର ସେହି ଆଚାର୍ଯ୍ୟ କ୍ରିୟା ମନୁଷ୍ୟର ପରିବାରକୁ ପୁନଃ ଏକତ୍ରୀକରଣ କରିବାକୁ ଆରମ୍ଭ କଲା। ବାଇବଲରେ ଯେଉଁ ବିଷୟ ଲୁପ୍ତ ହୋଇଯାଇଥିଲା ତାହା ପ୍ରସ୍ଥାନ କରିବାର ଅର୍ଥ ଈଶ୍ୱରଙ୍କ ମଣ୍ଡଳୀର ଏକତା ଜଗତରେ ସ୍ଥାପନ କରିବା ବିଷୟ ଜଣାଉଛି ଯେ ଈଶ୍ୱରଙ୍କ ରାଜ୍ୟର ପ୍ରକୃତି କେମିତି। ପ୍ରିୟ ଶ୍ରୋତା, ସଦାପ୍ରଭୁ ପରମେଶ୍ୱର ଯେଉଁ ଆଶ୍ୱାସନା ଦେଇଥିଲେ, ଯେଉଁ ଆଶା ଭରାଇଥିଲେ କି ତୁମ ପାଇଁ ତୁମକୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର କଠିନ କାର୍ଯ୍ୟରୁ ସାହାଯ୍ୟ କରିବା ପାଇଁ ପବିତ୍ର ଆତ୍ମା ଆସିବେ ବୋଲି ଈଶ୍ୱର କହିଥିଲେ। ଆଉ ସେହି ପବିତ୍ର ଆତ୍ମା ବିଷୟରେ ବର୍ତ୍ତମାନ ଆମେ ଆଲୋଚନା କଲୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଆତ୍ମାକୁ ଆମେ ଗ୍ରହଣ କରିବା, ଯେପରିକି ସେ ପବିତ୍ର ଶାସ୍ତ୍ରରୁ ସବୁକିଛି ଆମମାନଙ୍କୁ ସ୍ପଷ୍ଟ ରୂପେ ବୁଝେଇବ ଆଉ ଯୀଶୁଖ୍ରୀଷ୍ଟ ଆଡ଼କୁ ଆମକୁ ପରିଚାଳନା କରିବ। ତାହା ପାଇଁ ଆମେ ନିଜେ ଯୀଶୁଖ୍ରୀଷ୍ଟଙ୍କ ଠାରେ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ଆହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଶୁଣେଇଲ କି ତୁମେ ଯେ ପ୍ରତିଜ୍ଞା କରିଥିଲେ କି ତୁମ ପବିତ୍ର ଆତ୍ମା ପଠେଇବ। ହଁ ପ୍ରଭୁ, ସେହି ପବିତ୍ର ଆତ୍ମାକୁ ବର୍ତ୍ତମାନ ଆମେ ଗ୍ରହଣ କରୁଅଛୁ, ଯେପରି ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ସାହାଯ୍ୟ କରିବ ତୁମ ସେହି ବାକ୍ୟ ବୁଝିବା ପାଇଁ। ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେହେତୁ ଆଜି ଯାଏ ବଞ୍ଚିବା ପାଇଁ ଆମମାନଙ୍କୁ ଜୀବନ ପ୍ରଦାନ କରିଅଛ। ଆମ ପାପ ସବୁ କ୍ଷମା କର, ଶକ୍ତିରେ ଜ୍ଞାନରେ ଆଶିଷରେ ଭରାଇ ଦିଅ। ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ। ତୁମ ସେହି ବାକ୍ୟ ଅନ୍ୟମାନଙ୍କୁ କହିବା ପାଇଁ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ସାହାଯ୍ୟ କର। ଆଉ ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ।
ଯେଉଁମାନେ ଇହକାଳରେ ଧନୀ ସେମାନେ ଯେପରି ଅହଙ୍କାରୀ ନ ହୁଅନ୍ତି ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରି ବରଂ ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତି, ପୁଣି ପରୋପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି, ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି। ଏଥି ନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ, ଏହି ପ୍ରକାର କଲେ ସେମାନେ ଭାବି ଜୀବନ ନିମନ୍ତେ ଉତ୍କୃଷ୍ଟ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି।
শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori ଏବଂ www.adventistmediacenterindia.org।